କଥାକାର ଗୌରହରି ଦାସଙ୍କର ଗଳ୍ପ ପାପ। ଲିଟୁ କହିଲା, ତୁମେମାନେ ଡର ନାହିଁ, ମୁଁ ହଷ୍ଟେଲରୁ ବାହାରି ଆସିବା ବେଳେ ବାଟରେ ଶଙ୍ଖ ଚିଲ ଦେଖିଛି, ଏଇଟା ଶୁଭ। ପୁଣି ସବୁ କଥାରେ ଡରିଲେ ତମେ ଜୀବନରେ କିଛି କରିପାରିବ ନାହିଁ, ଜାଣିଲ। ଲିଟୁର କଥା ଶୁଭ ଥିଲା ନେତାଙ୍କ ଭାଷଣ ପରି। ନଣ୍ଡା, ବଗୁଲି ଓ ଆଳୁଆ ତିନିହେଁ ଲିଟୁ ମୁହଁକୁ ଅନେଇଥିଲେ। କେବଳ ଗଛ ଚଢ଼ା ଓ କଙ୍କିଧରା କାମ ବ୍ୟତୀତ ଅନ୍ୟ ସବୁଥିରେ ପଛୁଆ ଆଳୁଆ କିନ୍ତୁ ଲିଟୁର କଥା ମାନିବାକୁ ପ୍ରସ୍ତୁତ ନଥିଲା। ସେ କନ କନ କରି ଏଆଡ଼େ ସିଆଡ଼େ ଚାହିଁ କହିଲା, ମତେ ଡର ମାରୁଛି। ବକୁଲି ଉମୁକି ଆସିଲା, ତୁଟା ମାଇଚିଆଟାଏ, ଖାଲି କଙ୍କି ଧରା ଜାଣିଛୁ, ସେଟା ଝିଅ ପିଲାଙ୍କର କାମ, ଜାଣିଲୁ। ମୁଁ କହୁଛି ଲିଟୁର ଯାହା ମତ ସେଇଆ ହେଉ। ନଣ୍ଡା ଓ ଆଳୁଆ ଗୁଁ ଗୁଁ ହୋଇ ରହିଲେ। ଲିଟୁ ତା ପକେଟରୁ ବାହାର କଲା ଖଣ୍ଡିଏ 5 ଟଙ୍କିଆ ନୋଟ, ଏଇଟା ଆଡ଼ଭାନ୍ସ, ଜିନିଷ ଆଣିଲା ବେଳେ ବାକି ପଇସା ଦେଇଦେବା, ହେଲା। ନଣ୍ଡା କହିଲା, ରାନ୍ଧିବା କୋଉଠି? ଲିଟୁ ଉପରକୁ ଚାହିଁଲା, ଏଇଟା ପ୍ରକୃତରେ ଗୋଟେ ସମସ୍ୟା। ଏପର୍ଯ୍ୟନ୍ତ ସେମାନେ ଯୋଉ ଭୋଜି କରୁଥିଲେ ସେ ଭୋଜିରେ ଅସୁବିଧା କିଛି ନଥିଲା, ଭାତ ଡାଲମା ନହେଲେ ପୁରୀ ଆଳୁଦମ। ଅଣ୍ଡା କି ମାଛ ରାନ୍ଧିଲେ ସେମାନେ ଖୁବ୍ ହୁସିଆରରେ ସେ କାମ କରନ୍ତି, କିନ୍ତୁ ଏକାଥରକେ ଯାଇ କୁକୁଡ଼ାରେ ପହଞ୍ଚିବା ପ୍ରକୃତରେ ଥିଲା ଦୁଃସାଧ୍ୟ କାର୍ଯ୍ୟ। ବଗୁଲି କହିଲା, ଲିଟୁ ତୁ ତୋ ବୋଉକୁ କହେ ଢିଙ୍କିଶାଳ କଞ୍ଚିଟା ନେଇ ଆସୁନୁ, ଲଣ୍ଠନ ଓ କଞ୍ଚି ନେଇଆ, ଆମେ ରାତି ସାରା ଏଇଠି ପାଠ ପଢ଼ିବା। ଲିଟୁ ବଗୁଲିକୁ ଚାହିଁ ତା ବୁଦ୍ଧିକୁ ତାରିଫ କଲା। ପାଠ କଥା କହିଲେ, ବୋଉ ଢିଙ୍କିଶାଳ କ'ଣ, ଠାକୁର ଘର ଚାବିଟା ବି ଦେଇଦେବ। ବଗୁଲି କହିଲା, ଡାଲମା ଖାଇ ଖାଇ ଅରୁଚି ଲାଗିଲାଣି, ଚିକେନ ରାନ୍ଧିବା ସେମିତି କିଛି କଷ୍ଟ କାମ ନୁହେଁ, ମୁଁ ମୋ ବାପାଙ୍କ ସାଙ୍ଗରେ ଯାଇ କଟକରେ ଚିକେନ ରନ୍ଧା ଦେଖିଛି, ଭାରି ସହଜ। ବବୁଲିଙ୍କର ବୈଷ୍ଣବ ଘର ନୁହେଁ, ସେ ଚିକେନ ରନ୍ଧା ଦେଖିଥିବ, ଖାଇଥିଲେ ବି ତାର ଦୋଷ ନାହିଁ, ଆମର ଗୁରୁ ଗୋସାଇଁ ରାଗିବେ, ପାପ ହେବ। ତୁ କୁକୁଡ଼ା କଥା ଛାଡ଼ିଦେ, ଆମେ ମାଛ ତରକାରୀ କରିବା। ଲିଟୁର ପ୍ରସ୍ତାବକୁ ଯେନତେନ ପ୍ରକାରଣ କାଟିବା ପାଇଁ ଆଳୁଆ କହିଲା। ଲିଟୁ କହିଲା, ଆରେ କେହି ବି ଟେର ପାଇବେ ନାହିଁ। ତାପରେ ସେ ନିଜ ମୁଣ୍ଡକୁ ଦେଖେଇ ଦେଇ କହିଲା, ଭେଜା ଥିଲେ ସିନା ହବ, ଦେଖିବ ମୁଁ କେମିତି ସବୁ ଫିଟ୍ କରିଦେବି। ସେ ଦିନ ସାରା ଉତ୍ତେଜନାରେ ବିତିଲା। ଆଳୁଆ ଉପରେ ଦାୟିତ୍ୱ ଥିଲା ବେହେରାଘର ବୁଢ଼ୀଠୁ କୁକୁଡ଼ା ଆଣିବ। ସକାଳେ ସେ ରାଜି ହେଇଥିଲା, କିନ୍ତୁ ଉପରବେଳକୁ ମନା କରିଦେଲା। ସେ କହିଲା, ଲିଟୁ ହଷ୍ଟେଲକୁ ପଳେଇବ, ବଗୁଲି ତ ଚାରଦୌଡ଼ି କଟା, ଶେଷକୁ ସେ ଯଦି ଧରା ପଡ଼ିଯାଏ। ନଣ୍ଡା ଥିଲା ଆଳୁଆଠୁ ଆହୁରି ଡରକୁଳା, ସେ ମୂଳରୁ ମନା କରିଦେଲା, କୁକୁଡ଼ା କ'ଣ ମାଛ ପରି ନିରୀହ ପ୍ରାଣୀ ହେଉଛି ଯେ ତୁନି ପଡ଼ି ରହିବ, ସେ ଖାଲି କକକ୍ କରିବ, ଛାଟି ପିଠି ହେବ, ମୁଁ ପାରିବି ନାହିଁ, ସେ କହିଲା ଓ ଶେଷକୁ ରୁଷିଲା, ମତେ ଭୋଜିରେ ପଛେ ନ ମିଶିଲେ ନା। ବଗୁଲି ଦୁହିଁକୁ ଗାଳିମନ୍ଦ କଲା ଓ ନିଜେ ସେ ଦାୟିତ୍ୱ ନେଲା। ଖରାବେଳେ ବୁଲା ବୁଲା ହେଇ ସେ ବେହେରାଘର ବୁଢ଼ୀ ସାଙ୍ଗେ କୁକୁଡ଼ାର ଦର ଛିଣ୍ଡେଇ ଦେଇ ଆସିଥିଲା। ସଞ୍ଜବୁଢ଼ୀ ନେଇ ଆସି ସିଧା କିଆବୁଦା ତଳକୁ ଚାଲିଗଲା, ସେଉଠୁ ସେ କାମ ବଢ଼େଇ ଦେଇ ଫେରିଲା। ସଞ୍ଜବେଳଟାରେ ନଈକୂଳଟା ନିଛାଟିଆ, କାହାରି ଜାଣିବାର ଉପାୟ ନାହିଁ। ଲିଟୁ ଆଖି ମିଟିକା ମାରି କହିଲା, ବୋଉ ତା କାନିରୁ କୁଞ୍ଚି କାଠି ଖୋଲିଦେଲା ବେଳେ ବାରମ୍ବାର କହିଛି, ସେଇଠି ପୁନେଇ ଅମିଶାରେ ଚୁନା କୁଟା ହେଉଛି, ବଡ଼ବଡ଼ୁଆଙ୍କ ପାଇଁ ସେ ଭୋଗ ବାଢ଼ୁଛି, ଭାତ ଡାଲମା କଲେ ବି ଗୋଟେ କଣକୁ ରାନ୍ଧିବ, ଘରଟାକୁ ଜମା ଶଙ୍ଖୁଡ଼ି କରିବ ନାହିଁ, ବୁଝି ଖବରଦାର, ଆଇଁଷ ଯେମିତି ସେଠିକି ନ ପଶେ। ବଗୁଲି କହିଲା, ତୁ ଦେଖିବୁ ନାହିଁ, କେହି ଜାଣିପାରିବେ ନାହିଁ, ମୋ ସବୁ ଧୋଇଧାଇ ସଫା କରିଦେବି, ତୋ ବୋଉ କେମିତି ଜାଣିବ। ଲଣ୍ଠନ ଆଲୁଅରେ ନଣ୍ଡା ଉଠା ଚୁଲି ତିଆରି କରିଦେଲା, ତିନିଟା ଢିମା ପଥର ପକେଇ କୁକୁଡ଼ା ତରକାରୀ ସିଝିଲାଣି କି ନାହିଁ ଦେଖିବା ପାଇଁ ସେ ଆଉ ଥରେ ଲଣ୍ଠନ ଟେକି ଧରିଲା ବେଳକୁ ଲିଟୁ ଉହୁଙ୍କି ଆସିଲା, ଆଇବେ ବେକୁ ଟୋପେ କିରାସିନ ପଡ଼ିଲେ ଆଉ ସେ ସୁଆଦ ରହିବଟି। ବଗୁଲି ତା ଉଠ ଉପରେ ଆଙ୍ଗୁଳି ରଖି ଲିଟୁକୁ ତୁନି ପଡ଼ିବାକୁ ଇସାରା ଦେଲା, ଚୁପ୍ ଚୁପ୍ କିଏ ଶୁଣି ପକେଇବ। ଆଳୁଆ କଦଳୀ ପତ୍ର କାଟି ଆଣିଲା, ହାତ ମୁହଁ ଧୋଇ ଲିଟୁ ନଣ୍ଡା ବଗୁଲି ଓ ଆଳୁଆ ଚାରିହେଁ ବସିଗଲେ, ମଝିରେ କୁକୁଡ଼ା ତରକାରୀ ଭର୍ତ୍ତି କଡ଼େଇ। ଖାଇସାରିଲା ବେଳକୁ ବଗୁଲି କହିଲା, ଦେଖିଲୁ କେହି ବି ଟେର ପାଇଲେ ନାହିଁ, ଏଣିକି ମଝିରେ ମଝିରେ ଚିକେନ କରିବା। ରାତିରେ ଏତେ ସବୁ ସତର୍କତା ସତ୍ତ୍ୱେ ସକାଳକୁ ସେମାନେ ଧରା ପଡ଼ିଯିବେ ବୋଲି ଲିଟୁ କଦାପି ଆଶଙ୍କା କରିନଥିଲା। ସେ ପୋଖରୀ ହୁଡ଼ାରୁ ଫେରିଲା ବେଳେ ବାଟ ଆଗୁଳିଲା ପରେ ସାମ୍ନାରେ ଠିଆ ହୋଇ ଯିଏ ତାକୁ ଏକଥା ପଚାରିଲେ ସେ ଥିଲେ ନଟଦାଦି। କ'ଣ କେତେ ରାତିରେ କାମ ବଢ଼ିଲା, ନଟଦାଦି ପଚାରିଥିଲେ। ଲିଟୁର ଛାତି ଉପରେ କିଏ ଯେମିତି ହାତୁଡ଼ିରେ ବାହାରେ କଷିଦେଲା। ସେ ଛେପଡ଼କି ପଚାରିଲା, କୋଉ କାମ? କୁକୁଡ଼ା? ଆଉ କୋଉ କାମ? କୋଉ କୁକୁଡ଼ା? ସେଇ କୁକୁଡ଼ା ଯୋଉଟା ବଗୁଲି ବେହେରାଘର ବୁଢ଼ୀଠୁ ଯାଇ ଆଣିଥିଲା, ତମେ ଭାବିଛ ମୁଁ କିଛି ଜାଣି ନାହିଁ? ସବୁ ଜାଣିଛି ମୁଁ, 10 ଟଙ୍କା ଦେଇ କୁକୁଡ଼ା ଆଣିଲ, କାଶିଆ ଦୋକାନରୁ ଆଳୁ ତେଲ ମସଲା, ବବୁଲି କିଆବୁଦା ବେଳେ କୁକୁଡ଼ା ମାରି ପର ଛଡ଼େଇ ନେଇଆସିଲା। ଆଳୁଆ ମସଲା ବାଟିଲା, ନଣ୍ଡା ତା ପକେଟରେ ତାଙ୍କ ଘରୁ ଗରମ ମସଲା ଲୁଚେଇକିରି ଆଣିଥିଲା। କ'ଣ ଠିକ ନା ନାହିଁ? ପରୀକ୍ଷା ପାଇଁ ପାଠ ପଢ଼ିବୁ ବୋଲି ପରା ଢିଙ୍କିଶାଳର କଞ୍ଚିକାଟି ତୁ ନେଇଆସିଥିଲୁ। ରହ ରହ, ଏକଥା ଗାଁରେ ନିଶାପ ନ କରି ମୁଁ ଛାଡ଼ୁ ନାହିଁ। ଧର୍ମ କର୍ମ ବୋଲି କିଛି ବୈଷ୍ଣବ ସାହିରେ ଅଛି ନା ନାହିଁ? ହେ ଭଗବାନ, ଏ ଲୋକଟି ତ ଜାଣ ସର୍ବଜାଣ। ତା ଆଖିରେ କ'ଣ ଆଲୁଅ ଅଛି ନା କ'ଣ? ସେ ଅନ୍ଧାରରେ ବି କ'ଣ ଘୁରି ଘୁରି ସବୁ ଦେଖିପାରେ? ନହେଲେ କିଏ କହିଲା ଏତେ ସବୁ କଥା? ଲିଟୁ ଖାଲି ଏପଟ ସେପଟ ଚାହୁଁଥାଏ, ଅନ୍ୟ କେହି ଦୁହିଁଙ୍କ କଥା ଶୁଣୁନାହିଁ ତ? ଭିତରେ ଭିତରେ ଲଜ୍ଜା ଅପମାନରେ ସେ କାନ୍ଦ କାନ୍ଦ ହୋଇଯାଉଥିଲା। ତା ଗୋଡ଼ ହାତ ଥରୁଥିଲା, ହାତ ମୁଠା ଝାଳେଇ ଯାଉଥିଲା। ସେ ତରବରରେ ନଟଦାଦିକୁ ପିଠି କରି ପଳେଇ ଆସିଲା। ଡର ବା ଗାଳିମାଡ଼ ଆଶଙ୍କାରେ ସେ ଏତେ ଟିକେ ହୋଇଯାଇଥିଲା। ବଗୁଲି ନଣ୍ଡା କି ଆଳୁଆ କାହାକୁ କିଛି ନ କହି ସେ ସକାଳ 10 ବେଳକୁ ହଷ୍ଟେଲକୁ ଚାଲିଗଲା। ହଠାତ୍ କାହିଁକି ସ୍କୁଲ ବାହାରିଲୁ? ଛୁଟି ତ ସରିନାହିଁ ବୋଲି ବୋଉ ପଚାରୁଥିଲା। କିନ୍ତୁ ଏସବୁ କଥାରେ ବୋଉକୁ ବୁଝେଇବା ଲିଟୁ ପକ୍ଷରେ ମାନସାଙ୍କ କଷିବା ପରି ସହଜ। ବାପା ଘରକୁ ଫେରିବା ଆଗରୁ ଲିଟୁ ଚାଲିଯାଇଥିଲା ହଷ୍ଟେଲକୁ। ସେ ଜାଣିଥିଲା ଯେ ବୈଷ୍ଣବ ଘରେ କୁକୁଡ଼ା ରାନ୍ଧି ଖାଇବା ମହାପାପ। ଏକଥା ଜାଣିବା କ୍ଷଣି ବାପା ତା ପିଠିରୁ ଚମଡ଼ା ଉତାରିଦେବେ। ଏଥର ପୂଜା ଛୁଟିକୁ ନେଇ ଲିଟୁ ମନରେ ଆଗ୍ରହ ନଥିଲା। ଏଇ କେତେ ମାସ ସେ କେବଳ ନଟଦାଦିଙ୍କ ଚିନ୍ତାରେ ହିଁ କଟେଇଛି। ସବୁବେଳେ ଗୋଟାଏ ଆଶଙ୍କା, ନଟଦାଦି ସେମାନଙ୍କର ଲୁଚାଛପା କୁକୁଡ଼ା ଭୋଜି କଥା ଗାଁରେ ପ୍ରଘଟ କରିଦେଇଥିବେ, ତାପରେ ସେଠି କି ଅବସ୍ଥା ସୃଷ୍ଟି ହୋଇଥିବ। ଗାଁରେ କେତେ ସୁନାମ ଥିଲା ଲିଟୁର, ଭଲ ପଢ଼େ, ଭଲ ଖେଳେ, ସ୍ୱର ଧରି ପୁରାଣ ବୋଲେ। ଅଥଚ ନଟଦାଦିଙ୍କଠୁ ଏସବୁ କଥା ଶୁଣିବା ପରେ ପ୍ରଶଂସା ଗୁଡ଼ିକ ନିନ୍ଦାରେ ବଦଳିଯିବ, ସମସ୍ତେ ଛିଛାକର କରିବେ, ବାପା ବୋଉଙ୍କ ମୁହଁ ତଳକୁ ହୋଇଯିବ। ବାପା କହିବେ କୁଳାଙ୍ଗାର, ବୈଷ୍ଣବ ଘରର ବଡ଼ ପୁଅ ହେଇ କୁକୁଡ଼ା ଖାଉଛି, ଆଉ କ'ଣ କ'ଣ କହୁଥିବେ କିଏ ଜାଣେ। ଦିନେ ଯେଉଁ ପାଦ ଯୋଡ଼ିକ ହାଟ ଡେଇଁଲେ ଚକ ପରି ଚଞ୍ଚଳ ହୋଇଯାଉଥିଲେ, ଆଜି ସେ ଦୁଇଟି ନିଦା ପଥର ପାଲଟିଗଲା ପରି ଲିଟୁ ଅନୁଭବ କରୁଛି। ବାପାଙ୍କ ରାଗ ବିଷୟରେ ତାକୁ ଅଜଣା ନୁହେଁ। ପୁଣି ସବୁଠୁ ଦୁଃଖ ଲିଟୁର ଯେ ତା ବାପା ତା ବିରୋଧରେ ଯୋଉଠୁ ଯାହା ଶୁଣିଲେ ବି ବିଶ୍ୱାସ କରିପକାନ୍ତି। ବଗୁଲିର ବାପା କେଡ଼େ ଭଲ, ତାକୁ ସେ ହାତ ଉଠେଇ ମାରନ୍ତି ନାହିଁ, ଗାଳି ଦିଅନ୍ତି ଯାହା କେବଳ। ଲିଟୁ ଉପରକୁ ଅନେଇ ଦେଖିଲା, ମାଟିଆ ଚିଲଟେ ନୂଆ ପୋଖରୀ ଉପରେ ଚକର କାଟୁଛି। ଅମଙ୍ଗଳ ସୂଚନା ଦେଖି ତାର ପାଦର ଗତି ଆହୁରି ଧିମେଇଗଲା, ସେ ଡରିଗଲା। ନଟଦାଦି ନଟଦାଦି ଲିଟୁ ନିଜ ଉପରେ ଚିଡ଼ିଗଲା। କାହିଁକି ସେ ବରାବର ନଟଦାଦି କଥା ଖାଲି ଚିନ୍ତା କରୁଛି? କାହିଁକି ସେ ନଟଦାଦି କଥାକୁ ସମସ୍ତେ ବିଶ୍ୱାସ କରିବେ ଯେ? ନଟଦାଦି କୋଉ ଭଲ ଲୋକଟା? ତାଙ୍କ ନାଁରେ ତ କିଏ କେତେ ପ୍ରକାର କଥା କହନ୍ତି। ସେ କାହିଁକି ରାତି ଅନିଦ୍ରା ରହି ଲିଟୁ ହରିକାଙ୍କ ଭୋଜି ଉଣ୍ଡୁଥିଲେ? ଯଦି କଥା ପଡ଼େ ସେ ବି ଛାଡ଼ିବ ନାହିଁ, ତାର ବଦନାମ ପଛେ ହେଉ, ନଟଦାଦିଙ୍କ ମୁହଁରେ ବି ଚୂନକାଳି ବୋଳାଯିବ। ନଟଦାଦି ଗଞ୍ଜୋଡ଼, ଲିଟୁ ନଟଦାଦିଙ୍କର ସବୁ ଦୋଷ ଦୁର୍ଗୁଣକୁ ମନେ ମନେ ଟିପିବାକୁ ଲାଗିଲା। ସେ ସବୁବେଳେ ଗଞ୍ଜେଇ ଭିଡ଼ନ୍ତି, ତାଙ୍କର ମା ବାପା ସ୍ତ୍ରୀ ପିଲା କେହି ନାହାନ୍ତି, ତଥାପି ସେ ଅନେକ ସମୟରେ କବାଟ କିଳି ଘରେ ପଶିଥାନ୍ତି କାହିଁକି? ନଟବର ଦାସ ଓରଫ ନଟଦାଦି ପରମ ବୈଷ୍ଣବ ଭାବେ ଆଖପାଖ ଗାଁମାନଙ୍କରେ ପରିଚିତ। ମଝିରେ ମଝିରେ ବିଭିନ୍ନ ଜାଗାରୁ ଅଷ୍ଟପ୍ରହରୀ ସଂକୀର୍ତ୍ତନ ପାଇଁ ତାଙ୍କୁ ଡାକରା ଆସେ, ତାଙ୍କ ସ୍ୱରଟି ଭାରି ମିଠା। ତା ଛଡ଼ା ସେ କୁଆଡ଼େ ଭଜନ ନିତାଇ ଗୌର ରାଧେଶ୍ୟାମ ଜପ ହରେ କୃଷ୍ଣ ହରେ ରାମ ଏହି ପଦଟିକୁ 108 ଭଙ୍ଗୀରେ ବୋଲିପାରନ୍ତି, ସେଥିପାଇଁ ନଟଦାଦିଙ୍କର ବେଶ ଡାକ। ବେଳେବେଳେ ନଟଦାଦି ଭଜନ ବୋଲୁ ବୋଲୁ ପାଗଳାଙ୍କ ପରି ହୋଇଯିବା ଲିଟୁ ଦେଖିଛି। ଆଖିରୁ ଦିଧାର ଲୁହ ବୋହୁଥିବ, ଗଳା ଶୁଭୁଥିବ ଭାରି ଭାରି, ନାମ ଧରୁ ଧରୁ ମଝିରେ ପାଟି ଆଁ ଥାଇ ସେ ତୁନି ପଡ଼ିଯିବେ, ଆକାଶକୁ କୋଳ କରିବା ଭଙ୍ଗୀରେ ହାତ ଦେଇ ଟେକି ଦେଇଥିବେ, ଲୁହ ଜୁଡ଼ୁସୁଡ଼ୁ ଆଖି ଯୋଡ଼ିକ ଚଉରା କୋଳର କେଉଁ ମୂର୍ତ୍ତି ଉପରେ ଅଟକି ରହିଥିବ। ଏଭଳି ଅବସ୍ଥା ଦେଖି ଲିଟୁ ହରିକାଙ୍କୁ ବହୁତ ଖୁସି ଲାଗେ। ବଗୁଲି କହେ, ନଟଦାଦି ଡ୍ରାମା କରୁଛି ହୋ, ସେଭଳି ଅନେକ ଆକ୍ସନ କଟକ ସିନେମାରେ ଦେଖିଛି, ଗାଁ ଲୋକକୁ ନଟଦାଦି ଭଣ୍ଡଉଛି। ଦରବୁଢ଼ିଆ ମଣିଷଟି ଭଜନ ବୋଲୁ ବୋଲୁ ଏମିତି ସୁଆଙ୍ଗ କରିବା ଲିଟୁର ବି ପସନ୍ଦ ହୁଏ ନାହିଁ, ତାକୁ ନଟଦାଦିର ଭଜନ ବେଶୀ କାଳ ଅଟକେଇ ରଖେ ନାହିଁ। ତାର ମନ ଥାଏ ଦହିହାଣ୍ଡି ଭଙ୍ଗା ନଗର କୀର୍ତ୍ତନରେ, ନଗର କୀର୍ତ୍ତନରେ ସେମାନେ ଗାଁଟା ସାରା ବୁଲନ୍ତି, ନଟଦାଦି ଥାନ୍ତି ସବୁରି ଆଗରେ, ଧାଉଁଥାନ୍ତି ସେ ତାଙ୍କ ପଛେ ପଛେ ପାଳି କରି ଅନ୍ୟ କୀର୍ତ୍ତନିଆମାନେ, ସବା ପଛରେ ଲିଟୁ ବଗୁଲି ନଣ୍ଡା ଓ ଆଳୁଆ ପରିକା ପିଲାମାନେ। ନଗର କୀର୍ତ୍ତନରୁ ଫେରିଲେ ଦହିହାଣ୍ଡି ଭଙ୍ଗାଯାଏ, ସାଙ୍ଗେ ସାଙ୍ଗେ ପୋଖରୀରୁ ଗରା ଗରା ପାଣି ଆସି ଢଳାଯାଏ, ଗାଁ ଦାଣ୍ଡ ଧୂଳି ମାଟି ପଙ୍କ କାଦୁଅ ହୋଇଯାଏ, ସଂକୀର୍ତ୍ତନିଆମାନେ ସେହି ପାଣିରେ ଗଡ଼ନ୍ତି, ଲଟର ପଟର ହୋଇ କୀର୍ତ୍ତନ ମଣ୍ଡପ ଚାରିପଟେ ଘୁରି ବୁଲନ୍ତି। ଲିଟୁକୁ ସଂକୀର୍ତ୍ତନର ଏଇ ଭାଗଟା ଭାରି ମଜା ଲାଗେ। ତାପରେ ସମସ୍ତେ ଗାଧୋଇବା ପାଇଁ ପୋଖରୀରେ ଯାଇ ପଡ଼ନ୍ତି ଦୁଲଦାଲ ହୋଇ। ଗାଁ ଦିଶିଲାଣି, ଲିଟୁ ମନକୁ ଦମ୍ଭ କଲା। ସେ ନଟଦାଦୁକୁ ଡରିବ ନାହିଁ, ସେ ଜଣେ ହେଲେ ଏମାନେ ଚାରିଜଣ। କୁକୁଡ଼ା ଭୋଜି କଥା ତ କୋଉ କେତେ ଦିନ ତଳର କଥା ହେଲାଣି, ପାପ ହୋଇଥିଲେ ତ ତାଙ୍କ ସାହିର କିଏ ମରିଥାନ୍ତା, ନହେଲେ ପଘାରେ ଗାଈକି ବାଛୁରୀ ଗୋଟେ ମାରା ପଡ଼ି ଯାଇଥାନ୍ତା। କିଛି ସେମିତି ଦୁର୍ଘଟଣା ଘଟି ନାହିଁ। ନଟଦାଦି ବେଶୀ ହଇରାଣ କଲେ ସେ ସିଧା ପଚାରିବ, ତମେ କ'ଣ କରୁଥିଲ ଏତେ ରାତିରେ? ସବୁଦିନ ରାତିରେ ତମେ କାହିଁକି ଗାଁ ଦାଣ୍ଡରେ ଟହଲ ମାର? ନିଜର ବୁଦ୍ଧିକୁ ଲିଟୁ ନିଜେ ନିଜେ ପ୍ରଶଂସା କଲା। ଟିକେ ହାଲକା ଲାଗିଲା ତ ଛାତି ଭିତରଟା। ଚାରିଆଡ଼କୁ ବେକ ଟିକି ସେ ଚାହିଁଲା। ନୂଆ ପୋଖରୀ ଆଡ଼ିରେ ଗାଈଗୋରୁ ଚରୁଛନ୍ତି, ଚାରିଆଡ଼େ ଧାନ ବିଲ, ଧାନ ବିଲ ଉପରେ ଶାଗୁଆ ଢେଉ, ଆଗରୁଆ ଧାନ ଗଛ ଗୁଡ଼କ କଳା ବୁଲି ଆସିଲାଣି। ଜୋରଧାରରେ ବଗଟାଏ ଗୋଡ଼ ଟିକି ଏକ ଧ୍ୟାନରେ ପାଣିକୁ ଅନେଇଛି। ହେ ହେ, ଚନ୍ଦ୍ରଶେଖର ମହାଦେବଙ୍କର ମନ୍ଦିରର ଚୂଡ଼ା ଦିଶିଲାଣି, ପୁଣି ମନେ ପଡ଼ିଲେ ନଟଦାଦି। କେମିତି କୌଶଳ କରି ନଟଦାଦିଙ୍କୁ ମନେଇ ହୁଅନ୍ତା ନାହିଁ, ଲୋକଟା ଏତେ ରାଗି ନୁହେଁ, ବେଳେବେଳେ ଭାରି ହସକଥା କୁହେ। ଲିଟର ମନେ ପଡ଼ିଲା, ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ବାହାରିଲା ପରେ ନଟଦାଦି ତାକୁ ଗୋଟେ କଲମ ଦେଇଥିଲେ। ସ୍କୁଲରୁ ଫେରିବା ବାଟରେ ପୋଖରୀ ଗୁଡ଼ାରେ ନଟଦାଦି ଲିଟୁକୁ ଡାକି ତା ମୁଣ୍ଡବଳ ଆଉଁସ ଦେଇଥିଲେ। ତା ମୁଣ୍ଡରେ ହାତ ରଖି କହିଥିଲେ, ତୁ ଆହୁରି ଭଲ ପଢ଼ିବୁ। ଲିଟୁ କଲମଟାକୁ ପ୍ୟାଣ୍ଟ ପକେଟରେ ପୁରେଇ ଦୌଡ଼ି ଦୌଡ଼ି ଘରକୁ ପଳାଇ ଆସିଥିଲା। ନଟଦାଦି କଲମ ଦେଇଥିବା କଥାଟା ଶୁଣି ଲିଟୁର ବୋଉ କିନ୍ତୁ ଖୁସି ହେଇନଥିଲେ, ଓଲଟି ମୁହଁ ମୋଡ଼ି ଚାଲିଯାଇଥିଲେ। ଲୋକଟିକୁ ସମସ୍ତେ ଏମିତି ଘୃଣା କରନ୍ତି କାହିଁକି? ସେ କ'ଣ ଖୁବ୍ ଗୋଟେ ଖରାପ ଲୋକ? ନଟଦାଦି କ'ଣ ଗୋଟେ ଛୁଆ ଧରା ସେନକୁ ନେଇ ବିକି ଦିଅନ୍ତି, ବଳି ପକେଇ ଦିଅନ୍ତି ମଶାଣିରେ? ସେମିତି ଟାଣ ଜଣାପଡ଼େ ନାହିଁ ଲୋକଟା। ଦେହ ସାରା ଚିତା ଚୈତନ, ବେକରେ ତୁଳସୀ ମାଳ, ଆଉ ତା ତଳକୁ ଗୋଟେ ରୁଦ୍ରାକ୍ଷ ମାଳ, ହାଡ଼ୁଆ ଛାତି ସାରା ବୋଳା ହୋଇଥାଏ ଚିତା, ଲଣ୍ଡା ମୁଣ୍ଡ ପଛକୁ ଝୋଟ ପୋଳାଏ ପରି ଗଣ୍ଠି ପଡ଼ିଥିବା ଚୁଟିଟିଏ, ସେ କାହିଁକି ଛୁଆ ଧରା ହେବ? ତାହେଲେ ସମସ୍ତେ ନଟଦାଦି ବାବଦରେ ଏତେ ଉଦାସୀନ କାହିଁକି? ସେ ଗରିବ ବୋଲି ନା ତାଙ୍କର ଚରିତ୍ର ଖରାପ? ସବୁଥର ପରି ଲିଟୁ ଏଥର ଦାଣ୍ଡ ଦରଜା ବାଟେ ଘରକୁ ପଶିଲା ନାହିଁ। ବାଡ଼ି ଦ୍ୱାର ଦେଇ ଘରକୁ ଯିବାବେଳେ ପିଜୁଳି ଗଛ ଡାଳ ଉପରୁ ଆଳୁଆ କୁହାଟ ଛାଡ଼ିଲା, ହେଇ ହେଇ ଲିଟୁ ଆସିଲାଣି। ଲିଟୁ ନିଜ ଓଠ ଉପରେ ଆଙ୍ଗୁଠି ରଖି ଇସାରା କଲା, ଚୁପ୍। ଆଳୁଆ ମାଙ୍କଡ଼ ପରି ଖପ୍ ଖପ୍ ଡେଇଁ ଗଛ ତଳକୁ ଓହ୍ଲେଇ ଆସିଲା ଓ ମୁହୂର୍ତ୍ତକ ଭିତରେ ଲିଟୁ ପାଖରେ ଆସି ପହଞ୍ଚିଗଲା। ଲିଟୁ କହିଲା, ନଟଦାଦିଙ୍କର ଖବର କ'ଣ? ସେ କ'ଣ ଆମ କଥା ଗାଁରେ କହିଦେଇଛନ୍ତି କି? ଆଳୁଆ ସବୁ କଥା ଭୁଲି ସାରିଥିଲା। ସେ ଓଲଟି ପଚାରିଲା, କୋଉ କଥା? ଆଚ୍ଛା, ନଟଦାଦି ଆଜି ଗାଁରେ ଅଛନ୍ତି ନା ନାହିଁ ତୁ ଜାଣିଛୁ? ଆଳୁଆ ଏଥର ଟିକେ ବିଶରଣ ଦିଶିଲା, କହିଲା, ତୁ ଜାଣିନାହୁଁ ପରା, ତାଙ୍କ ଦେହ ଭାରି ଖରାପ, ସେ 7 ଦିନ ହେବ ଭଦ୍ରକ ଡାକ୍ତରଖାନାରେ। ନଟଦାଦିଙ୍କ ଅସୁସ୍ଥତା ସମ୍ବାଦ ଲିଟୁକୁ ଲାଗିଲା ସ୍କୁଲ ଛୁଟି ହେଇଯିବା ଖବର ପରି ଖୁସି ଖବର। ସେ ତା ମୁହଁକୁ ଆଳୁଆ କାନ ପାଖକୁ ନେଇ ପଚାରିଲା, ଆମ ଭୋଜି କଥା ନଟଦାଦି ଗାଁରେ କହିଦେଇନାହାନ୍ତି ତ? ଲିଟୁର ଛାତି ପକେଟରେ ଚକ୍ ଚକ୍ କରୁଥିବା କଲମଟାକୁ ଝାମ୍ପି ନେଇ ନିଜ ହାତ ଚକିରେ ଗାରାଗାରି କରୁ କରୁ ଆଳୁଆ ବଡ଼ ନିର୍ଲିପ୍ତ କଣ୍ଠରେ କହିଲା, ନା ନା, ଏ ଘଟଣାର 5 ମାସ ପରର ମାର୍ଚ୍ଚ ମାସର ସନ୍ଧ୍ୟା। ଦିନସାରା ଗୁଳୁଗୁଳି ଯୋଗୁଁ ଲିଟୁ କିଛି ପଢ଼ାପଢ଼ି କରିପାରିନଥିଲା। ସପଟେ ପାରି ସ୍କୁଲ ହଷ୍ଟେଲ ବାରନ୍ଦାରେ ବସି ସେ ଇଂରେଜୀ କବିତାର ସାରାଂଶ ମୁଖସ୍ଥ କରୁଥିଲା, ଆଉ ସୋମବାରଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ। ଏହି ପରୀକ୍ଷାଟି ସବୁଠୁ ଉଚ୍ଚା ହିଡ଼ ବୋଲି ସବୁ ସାର୍ କହୁଛନ୍ତି, ତାପରେ ଆଉ ଚିନ୍ତା ନାହିଁ। ଆଗରେ ଲଣ୍ଠନଟିଏ ଥିରଥିର ହୋଇ ଜଳୁଛି। ରବିବାର ବୋଲି ଗାଁର ପିଲାମାନେ ନିଜ ନିଜ ଘରକୁ ଚାଲିଯାଇଛନ୍ତି। ହଷ୍ଟେଲ ଟିକେ ଶୂନଶାନ ଜଣାପଡ଼ୁଛି, ଜୋରରେ ପବନ ବହିଲେ ଲଣ୍ଠନର ଆଲୁଅ ଥରି ଯାଉଥାଏ, କାଚର ଉପରପଟ କଳା ପଡ଼ି ଆସିଲାଣି। ରୁମ୍ରେ ଲିଟୁ ଏକା, ସାଙ୍ଗ ଅକ୍ଷୟ ଗାଁରୁ ଫେରିନି। ପୋଖରୀ ପାଖ ଘରଟା ଯୋଗୁଁ ଥଣ୍ଡା ଲାଗୁଛି, ଉଶ୍ୱାସ ଲାଗୁଛି ଫଗୁଣର ସଞ୍ଜ। ଚେଁ ଚେଁ ଗଳାରେ କିଏ ଜଣେ ପାହାଚ ତଳୁ ଡାକୁଥିଲା, ଲିଟୁ ଅଛୁ କିରେ? ଲିଟୁ ଲିଟୁ ଚମକି ପଡ଼ିଲା, ଇତ ନଟଦାଦିଙ୍କ ସ୍ୱର, କିନ୍ତୁ ସେ ଏଠି ଏ ସଞ୍ଜବେଳଟାରେ କାହିଁକି? ଏପଟେ ରାମପୁର କୀର୍ତ୍ତନକୁ ଆସିଥିଲି, 4 ଦିନ ହେଲା ସେଇଠି ଥିଲି, ଭାବିଲି ଲିଟୁର ସ୍କୁଲ ତ ଏଇ ପାଖରେ, ଟିକିଏ ବୁଲି ଦେଇଯାଏ। ଲିଟୁ ଛାତି ଭିତରେ ସେଇ ପୁରୁଣା ଧଡ଼ପଡ଼। ନଟଦାଦି ପ୍ରକୃତରେ ଖରାପ ଲୋକ, ନହେଲେ କ'ଣ ଏତେ ବାଟ ଚାଲି ଚାଲି କେହି ଆସେ ଗାଁର ପିଲାଟାକୁ ଡରେଇବାକୁ? ଲିଟୁର ମନଟା ଖରାପ ହେଇଗଲା। ନଟଦାଦି ତାଙ୍କ ଝୁଲାମୁଣାଟା କାନ୍ଧରୁ କାଢ଼ି ଖଟ ଉପରେ ଥୋଇଲେ। ଲିଟୁ ତାଙ୍କୁ ପୋଖରୀ ଯାଏ ବାଟ କଢ଼େଇ ନେଲା। ନଟଦାଦି ଗୋଡ଼ ହାତ ଧୋଇଦେଇ କାନ୍ଧ ଗାମୁଛାରେ ପୋଛା ପୋଛି ହେଲେ, ଲଣ୍ଡା ମୁଣ୍ଡରେ ପାଣି ଥାପିଲେ ଓ ଖଟ ଉପରେ ବସିପଡ଼ି କହିଲେ, ଭାରି ଗୁଳୁଗୁଳି। ଲିଟୁ ଛିଡ଼ା ହେଇଥାଏ, ଆରେ ଛିଡ଼ା ହୋଇଛି କାହିଁକି, ବସୁନୁ। ନାଇଁ ବସିବି ଯେ ତମ ପାଇଁ ମିଲ୍ଟେ ପକେଇବ କହି ଆସେ। ଶୁଣ ଲିଟୁ, ନଟ ଦାଦି ଲିଟୁକୁ ପାଖକୁ ଡାକିଲେ। ତା କାନ ପାଖକୁ ତାଙ୍କ ମୁହଁ ଘୁଞ୍ଚାଇ ଆଣି ଫିସ୍ ଫିସ୍ ଗଳାରେ କହିଲେ, ମୁଁ ଆତ୍ମା ଡାକୁଛି, ଟିକିଏ କୁକୁଡ଼ା ଝୋଳ ଖାଆନ୍ତି। ମୁଣ୍ଡ ଉପରେ ଚଡ଼ଚଡ଼ିଟେ ପଡ଼ିଗଲା ଅବା। ଲିଟୁ ସ୍ତବ୍ଧ ହୋଇଗଲା। ଇସେ କ'ଣ ଶୁଣୁଛି, ପରମ ବୈଷ୍ଣବ ନଟ ଦାଦି ଖାଇବେ କୁକୁଡ଼ା ଝୋଳ? ପିଆଜ ରସୁଣ ଛୁଉନଥିବା ମଣିଷଟେ କୁକୁଡ଼ା ଖାଇବାକୁ ମାଗୁଛି? ଇଏ ନଟ ଦାଦି ନା ତାଙ୍କର ପ୍ରେତ? ଆରଥର ଗାଁକୁ ଯାଇଥିଲା ବେଳେ ନଟ ଦାଦିଙ୍କ ଦେହ ଖରାପ ବୋଲି ଆଳୁଆ ତାଙ୍କୁ କହୁଥିଲା। ତାହେଲେ କ'ଣ ନଟ ଦାଦି ମରିଯାଇଛନ୍ତି ଓ ତାଙ୍କ ପ୍ରେତ ଆସିଛି ସଞ୍ଜ ପୁଅରଠାରେ ତାଙ୍କୁ ଡରେଇବା ପାଇଁ? ସେତିକିବେଳେ ଜୋରରେ ଦଲକାଏ ପବନ ପଶି ଲଣ୍ଠନଟାକୁ ଲିଭେଇ ଦେଲା। ବାରନ୍ଦା ଘର ବାହାର ସବୁଠି ଅନ୍ଧାର। ଲିଟୁ ଡରିଗଲା। ନଟ ଦାଦି ଗଳା ଝାଡ଼ି କହିଲେ, ଏଇ ବଜାର ଛକରେ ଗୋଟେ ହୋଟେଲ ଅଛି, ସେଉଠୁ ଦି ପ୍ଲେଟ୍ କୁକୁଡ଼ା ତରକାରୀ ଆଣୁନୁ, ସେ ଭାରି ବଢ଼ିଆ ରାନ୍ଧେ, ମୁଁ ପଇସା ଦେଉଛି ନେ। କିନ୍ତୁ ଦାଦି, ତମେ ପରା ବୈଷ୍ଣବ, ଏ ଘୋର ପାପ କଥା କେମିତି କହୁଛ? ମୁଁ ତମ ପାପରେ ଭାଗି ହେବି ନାହିଁ। ନଟ ଦାଦି ଟିକେ ଗୁମ୍ ହୋଇ ରହିଲେ। ତାପରେ ସେ ବିଳିବିଳିଲା ବୋଲି କହିଲେ, ମୁଁ ବୈଷମ ଫୈଷମ କିଛି ନୁହେଁ ରେ, ଡାହାଣା କୋଢ଼ିଆଟାଏ। ଛାଡ଼, ତୁ ପିଲା ଲୋକ, ସେ ଭେଦ ତୁ ବୁଝିବୁ ନାହିଁ। ତମ କୁକୁଡ଼ା ଭୋଜି ଦିନ ମୁଁ କମ୍ ଆଉଟୁ ପାଉଟୁ ହୋଇଛି, ସାରା ରାତି ଚେଇଁଥିଲି, କାଳେ ମୋତେ ଡାକିବ। ଛାଡ଼, ଡାକିଲ ତ ନାହିଁ, ମୋର ଆଶା ରହିଗଲା। କିନ୍ତୁ ତୋତେ ମାନିବାକୁ ହେବ ଲିଟୁ, ତୋର ସାହସ ଅଛି, ସେଇଥିଯୋଗୁଁ ତୋତେ ମନ କଥା ଖୋଲି କହିଲି। ଲିଟୁ ଟ୍ରଙ୍କ ସନ୍ଧିରୁ ଦିଆସିଲି ବାହାର କରି ଲଣ୍ଠନ ଲଗାଉ ଲଗାଉ କହିଲା, ନା ନଟ ଦାଦି, ଘୋର ପାପ ହବ। ନଟ ଦାଦି ହସିଲେ। ସେ ହସ ଖୋଲା ଝରକା ସେପଟେ ପୋଖରୀର କୁନି କୁନି ଢେଉମାନଙ୍କ ସାଙ୍ଗେ କିଛି ବେଳ ରହି ପୁଣି ସେପଟ କୈଥ ଗଛ ସନ୍ଧିରେ ମିଳିଗଲା। ନଟ ଦାଦି ତାଙ୍କ ଗାଞ୍ଜିଆରୁ ଟଙ୍କା ବାହାର କରି ଦେଉ ଦେଉ କହିଲେ, ରିପୁ ଦମନ ଭାରି କଷ୍ଟ କଥା, ବହୁତ ରୋକିଲି ରେ ଲିଟୁ, କିନ୍ତୁ ଏକୁଳ ରହିଲି ନା ସେକୁଳର, ମଣିଷ ପ୍ରକୃତି ତ ମଶାଣି ଯାଇ ଗୋଡ଼େଇ ଗୋଡ଼େଇ ଯିବ, ଯଦି କିଛି ପାପ ହେବ ମୋର ହେବ, ତୁ ତ ଛୋଟ ପିଲାଟାଏ। ଶୁଣ, ଏ କଥା ଗାଁରେ କେବେ କାହାକୁ କହିବୁ ନାହିଁ। ମୁଁ କ'ଣ ତମ ଭୋଜି କଥା କେବେ କାହାକୁ କହିଛି? ବଜାର ଛକ ନ୍ୟୁ ଇଣ୍ଡିଆ ହୋଟେଲରୁ ଚାରି ପ୍ଲେଟ୍ ଭାତ ଓ ଦୁଇ ପ୍ଲେଟ୍ କୁକୁଡ଼ା ଝୋଳ ନେଇ ଆସିଲା ଲିଟୁ। ନଟ ଦାଦି ପରମ ଆଗ୍ରହରେ ଖାଇଲେ ଓ ଖାଇସାରି ପୋଖରୀକୁ ଯାଇ ଧୋଇଧାଇ ହୋଇଆସିଲେ। ତାଙ୍କ କୋଥଳୀରୁ ତୁଳସୀ ମାଳ ବାହାର କରି ପୁଣି ବେକରେ ପିନ୍ଧିଲେ। ପରଦିନ ସକାଳୁ ଲିଟୁ ଉଠିଲା ବେଳକୁ ନଟ ଦାଦି ଚାଲିଯାଇଥିଲେ। ଘର ଚଟାଣରେ ଅଇଁଠା ଦାଗର ଅବଶେଷ ଦେଖିନଥିଲେ ଲିଟୁ ଗତରାତିର ଘଟଣାକୁ ସ୍ୱପ୍ନ ବୋଲି ଧରିନେଇଥାନ୍ତା। ଏବେ ସେ କିନ୍ତୁ ନିଜକୁ ବେଶ ହାଲୁକା ମଣୁଥିଲା। ଭଲ ହେଲା, ତା ଛାତିରୁ ଗୋଟେ ପଥର ହଟିଗଲା, ଆଉ ନଟ ଦାଦିଙ୍କୁ ଡର ନାହିଁ। ପୋଷ୍ଟ କାର୍ଡ଼ଟି ଦେଖୁ ଦେଖୁ ଲିଟୁ ଚିହ୍ନିପାରିଲା, ଏଇଟା ଆଳୁଆର ହସ୍ତାକ୍ଷର। ଚିଠିଟା ପଢ଼ିସାରି ସେ ଦୁଲ କରି ଖଟ ଉପରେ ବସିପଡ଼ିଲା। ଆଳୁଆ ଲେଖିଥିଲା, ରାମପୁର କୀର୍ତ୍ତନରୁ ଫେରିବା ପରଦିନ ନଟ ଦାଦି ମରିଗଲେ। ରାତିରେ କୁଆଡ଼େ ବାଉଳି ଚାଉଳି ହେଉଥିଲେ, ସଞ୍ଜବୁଡ଼େ ଭଲ ଥିଲେ। ସକାଳୁ କିନ୍ତୁ ବଗୁଲି ବାପା କୀର୍ତ୍ତନ ପାଇଁ କଥାବାର୍ତ୍ତା କରିବାକୁ ଯାଇ ଦେଖିଲେ ନଟ ଦାଦି ମରି ପଡ଼ିଛନ୍ତି। ଆଉ ସବୁ ସେହିପରି, ତୁ ଜଲ୍ଦି ଆସିବୁ। ଲିଟୁର ସବୁଯାକ ଭାବନା ଏପଟ ସେପଟ ହୋଇଗଲା। ସେ ଜାଣିଥିଲା ନଟ ଦାଦି ରାମପୁର କୀର୍ତ୍ତନରୁ ନୁହେଁ, ତାରି ପାଖରୁ ଫେରିଗଲା ପରେ ମରିଯାଇଥିଲେ। ତାକୁ ଲାଗୁଥିଲା ସେ ହୁଏତ ଜାଣିଛି ନଟ ଦାଦିଙ୍କର କ'ଣ ହେଇଥିଲା। ସେ ଜାଣିଛି ନଟ ଦାଦି କି ପାପ କରିଥିଲେ। ଏଭଳି ଘୋର ପାପ କରି କେହି କ'ଣ ବଞ୍ଚିପାରିଥାନ୍ତା? କିନ୍ତୁ ନଟ ଦାଦିଙ୍କୁ ପାପ କରିବାରେ ସେ ତ ସାହାଯ୍ୟ କରିଥିଲା। ସେଇ ପ୍ରଥମେ ବୈଷ୍ଣବ ସାହିରେ କୁକୁଡ଼ା ରାନ୍ଧି ଅନର୍ଥକୁ ଗାଁ ଭିତରକୁ ଡାକି ଆଣିଥିଲା। ତାହେଲେ ନଟ ଦାଦିଙ୍କ ମରଣ ପାଇଁ କ'ଣ ସେ ନିଜେ ଦାୟୀ? ଯେଉଁ ଦୁଶ୍ଚିନ୍ତା ଓ ଆଶଙ୍କାର ପଥରକୁ ନିଜେ ନଟ ଦାଦି ଆସି ତା ଛାତି ଉପରୁ କାଢ଼ି ଦେଇ ଯାଇଥିଲେ, ଏବେ ସେଇଠି ଆହୁରି ଓଜନିଆ ହୋଇ ତାକୁ ମାଡ଼ି ବସିଥିଲା। ସେ ଜାଣିପାରୁନଥିଲା ଏବେ ତାର କ'ଣ କରିବା ଉଚିତ, ସବୁ କଥା ତାର ଗାଁରେ କହିଦେବା ଉଚିତ କି? ମାତ୍ର ଏ କଥା ଭାବିଲା ବେଳକୁ ଖୁବ୍ ଭୟ ଥିଲା। ନା, ସେ କଥା ସେ କେବେ କାହାକୁ କହିବ ନାହିଁ, ସେ କହିପାରିବ ନାହିଁ, କାରଣ ସେ ନଟ ଦାଦିଙ୍କୁ କଥା ଦେଇଛି। କାହାର ବାର୍ତ୍ତା ଉଡ଼ିବା ପାପ, ପୁଣି ମଲା ଲୋକର ବାର୍ତ୍ତା ଉଡ଼ିବା ତ ମହାପାପ।